ମୋ ନାଁ ଶିବାନୀ ବେହେରା, ଡୁମଡୁମା ସତ୍ୟନଗର ସଂସଦୀୟ ୱାର୍ଡରୁ ମୁଁ କହୁଛି। ଆମର ଡ୍ରେନ୍ର ବହୁତ ସମସ୍ୟା ରହିଛି, ଡ୍ରେନ୍ରେ ଅଳିଆ ଆବର୍ଜନା ପଡ଼ିକି ସବୁ ରହିକି ଆପଣ ପିଲା ମଶା ମାଛି ହେଉଛି, ମଶା ମାଛି ହେଇକି ପିଲାମାନଙ୍କୁ କାମୁଡ଼ା କାମୁଡ଼ି କରୁଛି। କାଲି ଜଣଙ୍କୁ କୁକୁର କାମୁଡ଼ି ଦେଇଛି, କୁକୁର କାମୁଡ଼ିକି ତାଙ୍କର ବହୁତ ହଇରାଣ ହେଉଛି।